ମୁଁ ସୋନାଲି ପରିଡ଼ା, ମୁଁ ସୀତାପୁର ବସ୍ତିରୁ କହୁଥିଲି, 37। ମୁଁ ପିରିୟଡ଼୍ ବିଷୟରେ କିଛି କହିବାକୁ ଚାହୁଁଛି। ତ ମାସକୁ ଥରେ ମୁଁ ପିରିୟଡ଼୍ ହୁଏ, ତ ଯେମିତି ପିରିୟଡ଼୍ ହେବା କଥା ମାସକୁ ଥରେ ମୁଁ ସେମିତି ହିଁ ହୁଏ। ଆଉ ଆମ ଘରେ କିଛି ସେମିତି କିଛି ବାରଣ ନଥାଏ ପିରିୟଡ଼୍ସ ପାଇଁ, ତ ମୁଁ ଘରେ ରୋଷେଇବାସ ବି ସବୁ କରେ ପିରିୟଡ଼୍ସ ଟାଇମ୍ରେ। କିଛି ଛୁଆଁଛୁତି କିଛି ଆମର ନଥାଏ, ତ ସେଇ ସମୟରେ ମୁଁ ଅଧିକ ଟିକେ ଖାଦ୍ୟ ଖାଏ ଆଉ ପାଣି ବି ସଫିସିଏଣ୍ଟ ପିଏ। ତ ପ୍ୟାଣ୍ଟ ପିନ୍ଧିବା ପୂର୍ବରୁ ହାତ ଧୁଏ, ପିନ୍ଧି ସାରିଲା ପରେ ବି ହାତ ଧୁଏ, ଫଳ ବି ଖାଏ। ଆଉ ପ୍ୟାଣ୍ଟ ପାଇଁ ଯାହାକୁ ବି ଆମ ଘରେ ପଠାଇଲେ, ତ ଭାଇ କି ବାବା କି ମାମା ସମସ୍ତେ ଯାଆନ୍ତି, ମୋତେ ବି ସପୋର୍ଟ କରନ୍ତି। ସେମିତି କିଛି ଆମର କିଛି ବାରଣ ହିଁ ନଥାଏ। ତ ମୁଁ ଏତିକି ହିଁ କହିବାକୁ ଚାହୁଁଛି।